नमो भगवते वासुदेवाय ॐ नमो भगवते वासुदेवाय ॐ नमो भगवते वासुदेवाय श्रीमद्भागवत द्वादश स्कंद चतुर्थ अध्याय श्लोक 40 श्रीमद्भागवत 12th कैंटो 4th चैप्टर टेक्स्ट 40 संसारो सिंधु मती दुस्तरो मुक्तिर्ज्योर नान्यो प्रभो भगवतो पुरुषोत्तमस्य लीला कथा रसो निषेवण अंतरेण पुंसो भवेद विविध दुःख दवार्दितस्य संसार सिंधु मति दुस्तर मुक्ति ज्योर नान्य प्रभु भगवत पुरुष समस्य लीला कथा रस निषेवण अंतरेण पुंसो भवेत् विविध दुःख दवादितस्य द्वादश स्कंद भागवत श्लोक चतुर्थाध्याय 40 श्लोक अर्थ होची आध्यात्मिक आदि त्रिताप जनित विविध दुःख दामान संतप्त एवं अति दुस्तर संसार समुद्र उत्तरण अभिलाषी पुरुष पक्षरे पुरुषोत्तम भगवान श्रीकृष्णंकर लीला कथा रस सेवन व्यतीत अन्य नौका विद्यमान नाही। भगवान का लीला अमृत समुद्र रे डूब देले संसार समुद्र पार हो जाए। लीला अमृत सेवन द्वारा नित्य पार्षद किंबा परिकर हो जाए। नाना प्रकार दुख दावानल द्वारा क्लिष्ट उत्पीड़ित जीवर अन्य कौनसी प्लव बा नौका नाही। पांडित्य भीतर दे प्रचुर अर्थ उपार्जन द्वारा जीवनर सब समस्या मेंटा जाई पारिबो नाही। एकमात्र भगवत अनुशीलन छड़ा जीवर अन्य कौनसी उपाय नाही। एई शिक्षा भागवत शिक्षा भागवत 70 अध्याय 39 श्लोक रे कहै छी। ठीक यही कथा कह जीवस्य जह संसर तो विमोक्षण न जानत अनर्थ वहा शरीरत लीलावतारे सोजस प्रदीपक प्रज्वालयतं तमहं प्रपद्ये। ए नारद मुनिंकर कथा। ये नारद मुनि कहुचंती भगवान श्रीकृष्णंक हे भगवान जीवगण अनर्थ करी एक शरीररु शरीरांतरे संसरण अर्थात विचरण करुछंती किंतु शरीर किपर मुक्ति मिले से कथा जानती ना आपण से मुक्ति निमित्त लीलावतार समूह द्वारा स्वकीय दश रूप प्रदीप प्रज्वलित करती मु आपणकर शुणागत हो जीव क्लेश भार रे जर्जरित जीव भवबंधन रे जड़ित जीव भव समुद्र रे हाबडुब खाऊ पाप ताप भय शोकरु एकांत भावे मुक्त हुई किपरि चली आसब ता जाने ना। जीव संसार दुख शोक व्याधि जंत्रणा मध्य पड़ जाइछि विपदटा उपस्थित हेछि ता से बुझि पारुछि अथवा किपरि ताको जय करिब ता जाने ना। एहि अनर्थ भव शरीरटा व्याधि क्षुधा आने इंद्रिय वृद्धि परिचालन उत्तेजित करे सरटा अनर्थ आने शरीरम व्याधि मंदिरम ସ୍ୱର ନଥିଲେ ଖାଇବା ପିଇବା ପିନ୍ଧିବା ବିଶ୍ରାମ ନେବା ମୃତ୍ୟୁବରଣ କରିବା ଆଦି ହବ ନା, ସ୍ତ୍ରୀ ପୁତ୍ର ପ୍ରତି ମୋହ ହବ ନା, ନାନା ପ୍ରକାର ଅନର୍ଥବ ଶରୀରରୁ ମୁକ୍ତି ପାଇବାର ଉପାୟ କ'ଣ? କୃଷ୍ଣ ଆସିଥିଲେ ଦ୍ୱାପର ଯୁଗରେ, ଗୌର ସୁନ୍ଦର ଆସିଥିଲେ 500 ବର୍ଷ ତଳେ, ଆମେ 20 ଶତାବ୍ଦୀରେ ବର୍ତ୍ତମାନ ଅଛୁ, 20 ଶତାବ୍ଦୀ ଶେଷ ଭାଗ, 21 ଶତାବ୍ଦୀ ଆଗମନ ଅପେକ୍ଷାରେ ଏ କାଳର ମଣିଷ ଆମେ। ବର୍ତ୍ତମାନ ତ କୌଣସି ଲୀଳା ନାହିଁ, ଆମମାନେ କିପରି ବା ଭଗବାନଙ୍କର କେଉଁ ଲୀଳା ଶ୍ରବଣ କରି ଭବସାଗର ଉତ୍ତୀର୍ଣ୍ଣ ହେବା? କିନ୍ତୁ ମନେ ରଖନ୍ତୁ, ଭଗବାନଙ୍କ ଲୀଳା ନିତ୍ୟ ନୂତନ, ତାହା ଶ୍ରୀମଦ୍ ଭାଗବତ ପ୍ରଭୃତି ଗ୍ରନ୍ଥମାନଙ୍କରେ ଲିପିବଦ୍ଧ ହୋଇଛି, ଭକ୍ତମାନେ ତାହା ବରାବର କୀର୍ତ୍ତନ କରୁଛନ୍ତି। ଶୁଦ୍ଧ ଭକ୍ତମାନଙ୍କୁ ତାହା ଶ୍ରବଣ କର। ପୁନଶ୍ଚ ବର୍ତ୍ତମାନ ଭଗବାନଙ୍କ ନାମାବତାର ଅର୍ଚ୍ଚାବତାର ଏସବୁ ବିରାଜମାନ ଅଛନ୍ତି। ନାମ ରୂପ ବିଗ୍ରହ ତିନ ଚିଦାନନ୍ଦମୟ, ତିନି ଭେଦ ନାହିଁ, ତିନ ଏକ ରୂପ। ଭଗବାନଙ୍କର ଲୀଳାବତାର ଜୀବମାନଙ୍କ ପ୍ରତି କରୁଣା ପ୍ରକାଶ କରିଥାନ୍ତି। ନାମ ଅର୍ଚ୍ଚା ଇତ୍ୟାଦି ଲୀଳାବତାର ପ୍ରକାଶ କରି ଅନ୍ଧକାରରେ ପ୍ରଦୀପ ଜାଳି ଦେଇଛନ୍ତି, ନିଜକୁ ପ୍ରକାଶ କରିଛନ୍ତି, ସେ ଧରା ଦେଇଛନ୍ତି। ସେଇ ଭଗବାନଙ୍କର ଶ୍ରୀଚରଣ କମଳରେ ଯଦି ଆମେ ପ୍ରପନ୍ନ ହେବା, ତାହେଲେ ସମସ୍ତ ସମସ୍ୟାର ସମାଧାନ ହୋଇଯିବ, ଭବବନ୍ଧନ କଟିଯିବ। ଏ ପ୍ରସଙ୍ଗରେ ଶ୍ରୀମଦ୍ ଭାଗବତର 10ମ ସ୍କନ୍ଧର ଅନେକ ଶ୍ଳୋକ ପ୍ରଣିଧାନ ଯୋଗ୍ୟ। ତା ହେଉଛି 10ମ ସ୍କନ୍ଧର 83 ଅଧ୍ୟାୟ 3ୟ ଶ୍ଳୋକ। କୁତୋ ଶିବଂ ତତ୍ସରଣାଂ ବୁଦାଶବଂ ମହାନ୍ ମନସ୍ତୋ ମୁଖ ନିଃସୃତଂ କୋଚିତ୍ ପିବନ୍ତି ଯେ କର୍ଣ୍ଣପୁଟେ ଅରଳଂ ପ୍ରଭୋ ଦେହମୃଦାଂ ଦେହକୃତ ସ୍ମୃତି ଛିଦଂ। ଅର୍ଥାତ୍ ଭଗବାନ କୃଷ୍ଣଙ୍କର କୁଶଳ ଜିଜ୍ଞାସାରେ ଉତ୍ତର ଦେଇ ଯୁଧିଷ୍ଠିର ଆଦି ଶ୍ରୁତଗଣ ତାଙ୍କୁ କହୁଛନ୍ତି, ହେ ପ୍ରଭୋ, ଯାହା ମହାଜନମାନଙ୍କ ମୁଖରୁ, ମହାଜନମାନଙ୍କର ହୃଦୟରୁ ମୁଖଦ୍ୱାର ଦେଇ ବହିର୍ଗତ ହେଇ ଜୀବଗଣଙ୍କର ସଂସାର ହେତୁ ଅବିଦ୍ୟାର ବିନାଶ କରିଥାଏ, ସେ ପ୍ରକାର ଆପଣଙ୍କର ପାଦ ପଦ୍ମ ଚରିତ ମଧୁ ଯେଉଁମାନେ ଏକବାର କର୍ଣ୍ଣପୁଟ ଦ୍ୱାରା ପାର କରିଥାନ୍ତି, ସେ ପ୍ରକାର ଆମର ଅମଙ୍ଗଳ କିପରି ସମ୍ଭବପର ହେଇପାରେ? ଏ ହେଉଛି ଶ୍ଳୋକର ଅର୍ଥ। ଭକ୍ତି ଯୋଗ ଥାଏ ସବ କୁଶଳ ମଙ୍ଗଳ, ଭକ୍ତି ବିନା ରାଜା ହୋଇଲେ ଓ ମଙ୍ଗଳ, ଏ କଥା କୁହାହେଇଛି। ଭକ୍ତି ଯୋଗ ଥାଏ ସବ କୁଶଳ ମଙ୍ଗଳ, ଭକ୍ତି ବିନା ରାଜା ହୋଇଲେ ଓ ମଙ୍ଗଳ। ତୁମେ ରାଜା ହେଇପାର, ବହୁ ଐଶ୍ୱର୍ଯ୍ୟର ଅଧିକାରୀ ହେଇପାର, କିନ୍ତୁ ଭକ୍ତି ନାହିଁ ତ ସବୁ ଅମଙ୍ଗଳ ଅସିବ, କିନ୍ତୁ ଭକ୍ତି ଅଛି ତ ସବୁ ମଙ୍ଗଳ। ଭକ୍ତି ଯୋଗ ଥାଏ ସବ କୁଶଳ ମଙ୍ଗଳ, ଏଇଟା କଥାଟା ତାତ୍ପର୍ଯ୍ୟ ରହୁଛି। ଯେଉଁମାନେ ଭଗବାନଙ୍କ ଚରଣାମୃତର ମଧୁପାନ କରିବେ, ସେମାନଙ୍କର ସମସ୍ତ କଲ୍ୟାଣ ଦୂରୀଭୂତ ହେଇଯିବ, ସମସ୍ତ ଅସୁବିଧା ବିନଷ୍ଟ ହେଇଯିବ। ହେ କୃଷ୍ଣ, ଆପଣଙ୍କର ଚରଣାମୃତ, ନାମାମୃତ, ରୂପାମୃତ, ଲୀଳାମୃତ, ପରିକରାମୃତ, ଏସବୁ ଅମୃତମୟ। ଆପଣଙ୍କ ନାମରେ କି ଆକର୍ଷଣ, ଚୁମ୍ବକ କି ଚୁମ୍ବକର ଟାଣ ନିହିତ ଅଛି, ଯେ ଜାଣନ୍ତି ସେ ଜାଣନ୍ତି। ଆପଣଙ୍କ ରୂପ ଦେଖିଲେ ଉଠିଯିବାକୁ ଇଚ୍ଛା ହୁଏ ନା, ଇଚ୍ଛା କରେ ନା ନାମମାଳାଟିକୁ ଛାଡ଼ିଦେବା ପାଇଁ? ନିତାନ୍ତ ଅନିଚ୍ଛା ସତ୍ତ୍ୱେ ସାଂସାରିକ କାର୍ଯ୍ୟ ନିମିତ୍ତ ଉଠିଯିବାକୁ ହୁଏ, ଆପଣଙ୍କର ନାମ ଛାଡ଼ି ରୂପ ଛାଡ଼ି ଯିବାର ଉପାୟ ନାହିଁ। ଭବ ସମୁଦ୍ର ପାର ହେବାକୁ ହେଲେ ଭଗବତ କଥା ଆମର ତ ହିଁ ଏକମାତ୍ର ଶ୍ରବଣୀୟ, ଏକମାତ୍ର ଆଶ୍ରୟସ୍ଥଳ, ନିର୍ଭୟ ସ୍ଥଳ, ଭଗବାନଙ୍କର ଅମୃତମୟ ଲୀଳା ସମୁଦ୍ରରେ ଡୁବ ଦେବାକୁ ହେବ। ମହାତ୍ମାଙ୍କର, ମହାଜନମାନଙ୍କର ମୋହନୀୟ କଥା ଶୁଣିଲେ ଯୁଗ ଯୁଗାନ୍ତର ଘୁମ ଭାଙ୍ଗିଯିବା, ଅଜ୍ଞାନ ଅନ୍ଧକାର ଦୂର ହୋଇଯାଏ, ଜୀବ ଆନନ୍ଦ ସାଗରରେ ନିମଗ୍ନ ହୋଇଯାଏ। ଶ୍ରୀମଦ୍ ଭାଗବତ 10ମ ସ୍କନ୍ଧ 85 ଅଧ୍ୟାୟ 69 ଶ୍ଳୋକରେ କୁହାଯାଇଛି, ଜୟ ଇଦଂ ଅନୁଶୃଣତି ଶ୍ରାବୟେତ୍ ବା ମୁରାରେଶ୍ଚରିତଂ ଅମୃତ କୀର୍ତ୍ତିର୍ବର୍ଣ୍ଣିତଂ ବ୍ୟାସପୁତ୍ରୈ ଜଗଦଗଭିଦଳଂ ତଦଭକ୍ତ ସତ୍କର୍ଣ୍ଣପୁରଂ ଭଗବତୀ କୃତଚିତ୍ତୋ ଜାତି ତତ୍କ୍ଷେମ ଧାମ। ସୁତ ଗୋସ୍ୱାମୀ କହୁଛନ୍ତି, ହେ ମୁନିଗଣ ସୌନକାଦି ଋଷିମାନଙ୍କୁ, ମହର୍ଷି ସୁଖଦେବ କର୍ତ୍ତୃକ ମହାରାଜ ପରୀକ୍ଷିତଙ୍କ ନିକଟରେ ବର୍ଣ୍ଣିତ ଅକ୍ଷୟ କୀର୍ତ୍ତି ସମ୍ପନ୍ନ ଶ୍ରୀକୃଷ୍ଣଙ୍କର ଏହି ଚରିତ କଥା ଜଗତର ଯାବତୀୟ ପାପନାଶକ ଏବଂ ତାଙ୍କର ଭକ୍ତଗଣଙ୍କର ପରମ ସୁଖାଭ କର୍ଣ୍ଣଭୂଷଣ ସ୍ୱରୂପ ହେଇଥାଏ। ଯେ ଏହା ଶ୍ରବଣ କରେ ଅନ୍ୟ ନିକଟରେ କୀର୍ତ୍ତନ କରି ଶ୍ରବଣ କରାଏ, ସେ ତଦଗତ ଚିତ୍ତ ହୋଇ କାଳାଦି ଭୟ ରହିତ ତାଙ୍କର ମଙ୍ଗଳମୟ ଧାମ ଲାଭ କରନ୍ତି। ଭଗବାନଙ୍କର କଥା ମୃତ ଯେ ଭକ୍ତ ଆନୁଗତ୍ୟରେ ଶ୍ରବଣ କରନ୍ତି, ତାଙ୍କର ଆଦେଶ ଉପଦେଶ ପାଳନ କରିବାର ଇଚ୍ଛା ନେଇ ଅନୁକ୍ଷଣ ନିଷ୍ଠାର ସହିତ ନିୟମ କରି ଶ୍ରବଣ କରନ୍ତି, ତାଙ୍କର ସଂସାର ଜ୍ୱାଳା ଦୂରୀଭୂତ ହେଇଯାଏ। ନିଜେ ଶୁଣୁଛନ୍ତି କିମ୍ବା ଅନ୍ୟକୁ ଶୁଣାଉଛନ୍ତି, ସେ ଶ୍ରବଣ କରନ୍ତି ବା କୀର୍ତ୍ତନ କରନ୍ତି। ଏହା ଖବରକାଗଜର କଥା ନୁହଁ, ଏହା ଗ୍ରାମ୍ୟ କଥା ନୁହଁ, ଦେଶର କଥା ନୁହଁ କି ଦଶର କଥା ନୁହଁ, ମୁରାରୀଙ୍କର କଥା, କୃଷ୍ଣଙ୍କର କଥା, ଅମୃତମୟ କଥା। ଯେ ଶ୍ରବଣ କରନ୍ତି ବା ଶ୍ରବଣ କରାନ୍ତି ସେ ଧନ୍ୟ। ପଲିଟିକ୍ସ, ସାଇନ୍ସ, ନାଟକ, ଉପନ୍ୟାସ, ସାହିତ୍ୟର କଥା ନୁହେଁ। ଜଡ଼କାବ୍ୟ ଅବସାଦ ଆଣେ, ପରିଣାମରେ ଦୁଃଖ ଆଣେ। ଜଡ଼ ରସାତ୍ମକ କାବ୍ୟ ପରିଣାମରେ ଦୁଃଖ କର, ଅମୃତ ଆଣେ ନା। ଜଡ଼ କାବ୍ୟ ଆପାତ ମଧୁର। ଯେଉଁମାନେ ମୁରାରୀ ଚରିତ କଥା ଶୁଣନ୍ତି ବା କୁହନ୍ତି ସେମାନେ ଧନ୍ୟ। ଅମୃତ କୀର୍ତ୍ତି ମୁରାରୀ ଚରିତ ଯେତେ ଶୁଣିବ ସେତେ ବୈକୁଣ୍ଠ ପଥରେ ଅଗ୍ରସର ହେବ, ସେତେ ଶାନ୍ତି ସେତେ ଆନନ୍ଦର ବନ୍ୟା ଆସିବ। ବ୍ୟାସପୁତ୍ର ସୁଖଦେବ ଗୋସ୍ୱାମୀ ଯେତେବେଳେ ଅମୃତ ଚରିତ କଥା କହନ୍ତି ସେତେବେଳେ ତାର ମିଷ୍ଟତା ଅନେକ ଗୁଣ ବେଶୀ ହେଇଯାଏ। ସୁଖଦେବ କହିଲେ ରାଧାରାଣୀଙ୍କର ସୁଖ, ରାଧାରାଣୀ ପ୍ୟାରଟ। ସୁଖଦେବ ଗୋସ୍ୱାମୀ ଯେଉଁ ଭାବରେ ଲୀଳାମୃତ ପରିବେଷଣ କରିଛନ୍ତି ସେଇ ଭାବରେ ସେଇ ପ୍ରୀତି ନେଇ ତୁମେ ଯଦି ଶୁଣ ବା କୁହ ତାହେଲେ ଜଗତର ସମସ୍ତ ଅପବିତ୍ରତା ଦୁଃଖ ତାପ ବିନଷ୍ଟ ହେଇଯିବ। ଏହା କୃଷ୍ଣଙ୍କର ଲୀଳା କଥା। ହୃଦୟ ଜଗତର ଅନ୍ଧକାର ନାଶ କରି ବହିର୍ଜଗତର ଜଞ୍ଜାଳ ମଧ୍ୟ ନାଶ କରିଦେବ। ଯେଉଁ ସ୍ଥାନରେ ଭାଗବତ କଥା ହୁଏ ସେ ସ୍ଥାନରେ ଧୂଳି ମଧ୍ୟ ପବିତ୍ର ହେଇଯାଏ ହୃଦୟ ଜଗତରେ। ସୁଖଦେବ ଗୋସ୍ୱାମୀ ଯେଉଁ ଭାବରେ ଲୀଳାମୃତ ପରିବେଷଣ କରିଛନ୍ତି ସେ ହେଲେ ରାଧାରାଣୀଙ୍କର ସୁଖ, ରାଧାରାଣୀ ପ୍ୟାରଟ। ସେଇ ଭାବରେ ସେଇ ପ୍ରୀତି ନେଇ ତୁମେ ଯଦି ଶୁଣ ବା କୁହ ତାହେଲେ ଜଗତର ସମସ୍ତ ଅପବିତ୍ରତା ଦୁଃଖ ତାପ ବିନଷ୍ଟ ହେଇଯିବ। ଏହା କୃଷ୍ଣଙ୍କର ଲୀଳା କଥା। ହୃଦୟ ଜଗତର ଅନ୍ଧକାର ନାଶ କରି ବହିର୍ଜଗତର ଜଞ୍ଜାଳ ମଧ୍ୟ ନାଶ କରିଦେବ। ଯେଉଁ ସ୍ଥାନରେ ଭାଗବତ କଥା ହୁଏ ସେ ସ୍ଥାନରେ ଧୂଳି ମଧ୍ୟ ପବିତ୍ର ହେଇଯାଏ ହୃଦୟ ଜଗତରେ। ପାପ ମଧ୍ୟ ନାଶ ହେଇଯାଏ, ଅନ୍ୟର ପାପ ମଧ୍ୟ ଦୂରୀଭୂତ ହେଇଯାଏ। ଏହା ପଲିଟିକ୍ସର କଥା ନୁହଁ, କଂଗ୍ରେସ କିମ୍ବା କମ୍ୟୁନିଷ୍ଟ ରାଜନୈତିକ ଦଳର କଥା ନୁହଁ। ପଲିଟିକ୍ସର କଥା ଲାଉଡ଼ସ୍ପିକର ଦେଇ ଯେତେ କହିବ ଏତେ ମ୍ୟାଲିସ୍, ଏତେ ଦୁଃଖ ବିପଦ କଳିତକ୍ରାଳ ଉତ୍ପତ୍ତି ହେବ, କିନ୍ତୁ ଭାଗବତ କଥା ଯେତେ ଶୁଣିବ ଆନନ୍ଦ ପାଇବ। ଏ ହେଉଛି ଆମର ଭାଗବତର କଥା। ଥ୍ୟାଙ୍କ ୟୁ ଭେରି ମଚ୍। ପରମାର୍ଜନ ଭବ ମହାଦାବାଗ୍ନିର୍ବାପଣ ଶ୍ରେୟ କୈରବ ଚନ୍ଦ୍ରିକା ବିତରଣ ବିଦ୍ୟାବଧୁ ଜୀବନ ଆନନ୍ଦାମୃଦ୍ଧି ବର୍ଦ୍ଧନମ ପ୍ରତିପଦେ ପୂର୍ଣ୍ଣାମୃତା ସ୍ୱାଦନ ସର୍ବାତ୍ମ ସେବନମ ପରମ ବିଜୟତେ ସେବନ ଅଲ୍ରାଇଟ୍। ସେଭେନ୍ ଫ୍ଲେମ୍ସ କମିଙ୍ଗ ଆଉଟ୍ ଫ୍ରମ୍ ଦିସ୍ ସାକ୍ରିଫାଇସ୍, ଦେୟାର୍ ମେ ବି ୱାନ୍ ଫ୍ଲେମ୍ ଅର୍ ଟୁ ଫ୍ଲେମ୍ସ ବଟ୍ ମହାରାଜ ସେବ ଦିସ୍ ସେଭେନ୍ ଫ୍ଲେମ୍ସ ଆଣ୍ଡ କମ୍ପ୍ଲିଟଲି ସାକ୍ରିଫାଇସ୍ ୟୋର୍ ସେଲ୍ଫ ଇନ୍ ଦିସ୍ ସେଭେନ୍ ଫ୍ଲେମ୍ ସଂକୀର୍ତ୍ତନ ଜାଗା। ୟୁ ଆର୍ ସାକ୍ରିଫାଇସିଂ ହର୍ସ ଅର୍ ଖାଓ, ୟୁ ସାକ୍ରିଫାଇସ୍ ୟୋର୍ ସେଲ୍ଫ।
What's the best way to give up the guru bogey mentality? The guru bogey and become guru sevi.
Yes. You should become guru sevi. Don't become guru bogey. If you become guru bogey, then you'll become guru tyagi. Understand my language?
Guru tyagi.
Yes.
That means you give up guru?
No. Serve guru. Please him. Yes. Guru sevi. Yes. Don't become guru bhogi, don't think of that thing. Guru will provide everything to me. Yes. Isn't it? If you serve Guru pleasing, follow his instruction as it is, then everything will be provided, all arrangement will be there. Yes. Yes. Prabhupada's purport is there. Earth will give you everything. Sarva kama dugamahi. Isn't it? Whatever necessary, they are produced from earth. Earth will give you. Yeah. You can get the jagya karma and satisfying jagya purus. All right? And very easy process, not difficult. Kali says, Mahaprabhu's wonderful mercy. Adhuta karunya. Wonderful mercy. Gauranga. Chaitanya Chandra Daya. Karaho. Vichar. Vichar korile chitte paave chamatkar. Think of how merciful is Chaitanya Chandra. So wonderful, merciful. Think of. In your heart, if you think of this thing, then you become amazed. Yeah, how merciful he is. What wonderful merciful. He knows what is need, what is your need. He knows it. Need of Kali Yuga people. You cannot do anything, any sadhana, any jagya, nothing. You can do it, this thing. And you'll do, you spread it, you spread it. Yes. Ignite this sacrificial fire throughout the world. Yeah. Flood it, flood it, flood the whole world. Bharata Maharaj only ignited in some excellent sites and the banks of Ganges and Jamuna from source to mouth. But you can do throughout the world, any place, anywhere, without discrimination. But you discriminated some excellent place, I'll do.
Great stress is given for the Brihat Mandranga.
Yeah.
That we should go out and flood the world, you know, through the printing press method, you know, disseminating your teachings, you know.
Yeah, that you can do through Sankirtana. That's it. Whatever you can do, do Sankirtana Akhya Bhakti. To Sankirtana you'll do. You go, chant loudly, yes, spread, then distribute books. People will come. Flock around you. They'll take. They'll take. Yes. You understand? Without Sankirtana, if you do, no one will come to you. What is doing? You take book. You'll never listen. Get away. You want to get away. Smoke cigarette and poof. Understand? But Sankirtana, they'll be attracted. Krishna is all attractive, his name is all attractive. The hippies, intoxicated, half-naked, mad hippies, became attracted. Prabhupada chanted with pair of kartal, Hare Krishna, Hare Krishna, Krishna Krishna, Hare Hare, Hare Rama, Hare Rama. In the park, what he did? He first didn't print book, he first didn't distribute book, he first chanted. Then all hippies go, venomous snake raises his hood. Snake charmer. Then again. Yes. And they came, Prabhupada, and flogged around him. First they heard. Then Prabhupada said, chant, chant, then chanted. Sravanam, that's the first thing. Then printing comes, then distribution comes. Without this, you cannot do this printing and distribution. That's Sankirtana.
Also, Gurudev, when the Prabhupada sent the devotees out, the first thing he said was to do Harinam.
Yes. Congregational chanting. Loud Kirtan. Yes.